ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ରାଇଜେ ଆଇବା 11 ତାରିଖ ଲାଗୁ ହେବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସାରା ରାଇଜେ ଆୟୋଜିତ ହୋଇଛି ଗଣଦୌଡ଼। ରୁକୁଣା ରଥଯାତ୍ରା ଅବସରରେ ମାଉସୀ ଘରକେ ବାହାରିଛନ୍ ପ୍ରଭୁ ଲିଙ୍ଗରାଜ। ଆଉ ରାଜ୍ୟର ବଡ଼ଭାଗି ଜାଗାନ ଆଇବା କାଲିଠାନୁ ବଢ଼ବା ତାତି, ଅନୁମାନ କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର। କଟକ ବାଲିଯାତ୍ରା ପଡ଼ିଆଠାରେ ଆଇବା 11 ତାରିଖ ଦିନ ରାଇଜେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ହେବା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହି ଅବସରରେ ଯୋଜନାର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମ ଆଗନୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବାଲିଯାତ୍ରା ପଡ଼ିଆ ବୁଲିକରି ପ୍ରସ୍ତୁତିର ସମୀକ୍ଷା କରିଛନ୍। ଏ ବାବଦେ ସାମ୍ବାଦିକମାନଙ୍କୁ ଆଜି ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍, ବାଲିଯାତ୍ରା ପଡ଼ିଆନ ହେବାରକେ ଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁହି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ପ୍ରମୁଖ ଯୋଗ ଦେବେ। ରାଜ୍ୟ ଥିବା 1405 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବା। ଆୟୁଷ୍ମାନ ଯୋଜନାଥି ମିଳୁଥିବା କାର୍ଡ ଜରିଏ ଦେଶର 29,000 ଅଧିକା ଡାକ୍ତରଖାନାମାନଙ୍କେ ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି।
ମୁଁ ନିଶ୍ଚିତ ଭାବରେ ଯେବେଠୁ ଆୟୁଷ୍ମାନ ଭାରତ ଯୋଜନା ଆଉ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଇଏ ବ୍ରାଣ୍ଡିଂ ଅଲରେଡ଼ି ଯେଉଁଦିନ ସରକାର ଶପଥ ଗ୍ରହଣ କଲା ଏବଂ ବିଗତ 24-25 ବଜେଟ୍ 25-26 ବଜେଟ୍ରୁ ଅଲରେଡ଼ି ହେଡ୍ ଅଫ୍ ଆକାଉଣ୍ଟ ଆୟୁଷ୍ମାନ ଭାରତ ଆଉ ଗୋପବନ୍ଧୁ ଆକାଉଣ୍ଟରେ ଚାଲିଲା। ଆମର ଖାଲି ଏଠାରେ ରହିଛି କି କାର୍ଡ଼ ଡିଷ୍ଟ୍ରିବ୍ୟୁସନ୍ ଏବଂ ଲୋକାର୍ପଣ। ଏ ଯୋଜନାଟା ଲୋକେ ଯେଉଁ କାର୍ଡ଼ରେ ଟିକେ ଫ୍ୟାମିଲିୟର ହେବାର ଦରକାର, ତ ଦୁଇଟା ଯାକ ଏବେ ପ୍ୟାରାଲେଲ୍ ଥାଏ, କିନ୍ତୁ କିଛି ଦ୍ୱନ୍ଦ୍ୱ ହେବାର ନାହିଁ, ଆମେ କାହାକୁ ବି ଅସୁବିଧାରେ ପକାଇବା।
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାଥି ରାଜ୍ୟର 1,03,00,000 ଅଧିକା ପରିବାର ଉପକୃତ ହେବେ। ଏଥି ରାଜ୍ୟର 3,46,00,000 ଅଧିକା ଲୋକ ଲାଭ ପାଇବେ। ଗୁରୁତ୍ୱପୂର୍ଣ୍ଣ କାମ ଥିବାରୁ ଆଇବା ସୋମବାର ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରି ଲୋକକୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ସମ୍ବଲପୁର ରେଳମଣ୍ଡଳର ନୂଆ ରେଳ ପ୍ରବନ୍ଧକ ଭାବେ ସୁଭାଷ ଚନ୍ଦ୍ର ଚୌଧୁରୀ ଆଜି ଦାୟିତ୍ୱ ନେଇଛନ୍। ଶ୍ରୀ ଚୌଧୁରୀ ଭାରତୀୟ ରେଳବାଇର ବୈଦ୍ୟୁତିକ ଇଞ୍ଜିନିୟର ସେବାର 1995 ବ୍ୟାଚ୍ ଅଧିକାରୀ। ଇତାର ଆଘନୁ ଶ୍ରୀ ଚୌଧୁରୀ ଉତ୍ତର ପୂର୍ବ ରେଳପଥ ଗୋରଖପୁରର ଚିଫ୍ ଇଲେକ୍ଟ୍ରିକାଲ ଇଞ୍ଜିନିୟର ନିର୍ମାଣ ଭାବେ କାମ କରୁଥିଲେ। ଶ୍ରୀ ଚୌଧୁରୀ ଧାନବାଦ ରେଳମଣ୍ଡଳଥି ଅତିରିକ୍ତ ରେଳ ପ୍ରବନ୍ଧକ ଆଉ ମୁଖ୍ୟ ପ୍ରକଳ୍ପ ପ୍ରବନ୍ଧକ ଗତିଶକ୍ତି ଭାବେ ବି କାମ କରିଛନ୍। ରାଜ୍ୟ ସରକାରଙ୍କ ତରଫ ମୂଲ ହୋଇଥିବା ଓଡ଼ିଆ ପକ୍ଷ 2025ର 5 ନମ୍ବର ଦିନେ ଆଜି ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମ ହୋଇଯାଇଛି। ଗଣଦୌଡ଼ ଭୁବନେଶ୍ୱର ଖଣ୍ଡଗିରିଠାରୁ ମୂଲ ହୋଇକରି କଳିଙ୍ଗ ଷ୍ଟୁଡିଓ ଛକ ତକ୍ ଯାଇଥିଲା। ଓଡ଼ିଆ ଭାଷା ସଂସ୍କୃତି ଆଉ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଣଦୌଡ଼କେ ଉଦ୍ଘାଟନ କରିକରି ଐତିହ୍ୟସ୍ଥଳମାନଙ୍କର ସୁରକ୍ଷା ଲାଗି ଆହ୍ୱାନ ଦେବାର ସହିତ ଓଡ଼ିଶାର କଳା ଶିଳ୍ପ ସ୍ଥାପତ୍ୟ ଐଶ୍ୱର୍ଯ୍ୟକେ ଫେର୍ଘାଏ ବିଶ୍ୱବ୍ୟାପୀ କରିବା ଲାଗି ଆହ୍ୱାନ ଦେଇଛନ୍। ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଉ କ୍ରୀଡ଼ା ବିଭାଗ ତରଫ ଐତିହ୍ୟ ଗଣଦୌଡ଼ ଆୟୋଜିତ ହୋଇଯାଇଛି। ଗଣଦୌଡ଼ ମା ସମଲେଶ୍ୱରୀ ମନ୍ଦିରଠାରେ ଥିବା ଘଣ୍ଟାଘର ରାସ୍ତା ସାମ୍ନାନୁ ବାହାରିକରି ନେଲସନ୍ ମଣ୍ଡେଲା ଛକ ତକ୍ ଯାଇଥିଲା। କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରେ ଜିଲ୍ଲା କ୍ରୀଡ଼ା ବିଭାଗ ତରଫ ଐତିହ୍ୟ ଗଣଦୌଡ଼ ହୋଇଯାଇଛି। କାର୍ଯ୍ୟକ୍ରମକେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଶୁଭାରମ୍ଭ କରିଥିଲେ। ଓଡ଼ିଆ ସଂସ୍କୃତି ପରମ୍ପରା, ଓଡ଼ିଆ ଅସ୍ମିତା ଆଉ ବିକଶିତ ଓଡ଼ିଶାର ସପନକେ ପୂରା କରିବା ଲାଗି ଏ ଅବସରରେ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍। ଗଣଦୌଡ଼ ମା ମାଣିକେଶ୍ୱରୀ ମନ୍ଦିରନୁ ବାହାରିକରି ଘୋଡ଼ାଘାଟ ଛକ ତକ୍ ଯାଇଥିଲା। ବରଗଡ଼ ଜିଲ୍ଲା ପ୍ରଶାସନ ତରଫ ପାଇକମାଲଠାରେ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗଣଦୌଡ଼ ପାଇକମାଲ କସ୍ତୁରବା ଗାନ୍ଧୀ ମାତୃନିକେତନଠାରୁ ବାହାରିକରି ଐତିହ୍ୟସ୍ଥଳୀ ନୃସିଂହନାଥ ମନ୍ଦିର ତକ୍ ଯାଇଥିଲା। କାର୍ଯ୍ୟକ୍ରମକେ ବିଡିଓ ପ୍ରଫୁଲ୍ଲ କୁମାର ଉଦୁ ଉଦ୍ଘାଟନ କରିଥିଲେ। ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ଐତିହ୍ୟ ଗଣଦୌଡ଼ ହୋଇଯାଇଛି। ଗଣଦୌଡ଼କେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଶୁଭାରମ୍ଭ କରିଥିଲେ। ଦେବଗଡ଼ ଜିଲ୍ଲା କ୍ରୀଡ଼ା ବିଭାଗ, ଜିଲ୍ଲା କ୍ରୀଡ଼ା ସଂଘ ଆଉ ଜିଲ୍ଲା ପ୍ରଶାସନ ତରଫ ହୋଇଥିବା ଐତିହ୍ୟ ଗଣଦୌଡ଼କେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଉଦ୍ଘାଟନ କରିଥିଲେ। ଗଣଦୌଡ଼ ସହରର ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟଠାରୁ ବାହାରିକରି ଐତିହ୍ୟ ସୁରକ୍ଷାର ବାର୍ତ୍ତା ଦେଇଥିଲା। ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫ ଆୟୋଜିତ ଐତିହ୍ୟ ଗଣଦୌଡ଼କେ ଜିଲ୍ଲାପାଳ ମଧୁସୂଦନ ଦାସ ଶୁଭାରମ୍ଭ କରିଥିଲେ। ଗଣଦୌଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିକରି ସହର ବୁଲିଥିଲା। ସୁବର୍ଣ୍ଣପୁରଠାରେ ହୋଇଥିବା ଐତିହ୍ୟ ଗଣଦୌଡ଼କେ ଜିଲ୍ଲାପାଳ ଅନ୍ୟା ଦାସ ଶୁଭାରମ୍ଭ କରିଥିଲେ। ଗଣଦୌଡ଼ ସହରରେ ଥିବା ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ମନ୍ଦିରଠାରୁ ବାହାରିକରି ଜଗନ୍ନାଥ ମନ୍ଦିର ତକ୍ ଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ପୁରାତନ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ଲାଗି ଏ ଅବସରରେ ଆହ୍ୱାନ ଦିଆଯାଇଥିଲା। ଦେଶର ଅର୍ଥନୀତି, ପ୍ରତିରକ୍ଷା ଆଉ ବାଣିଜ୍ୟ କ୍ଷେତ୍ର ମୁଖ୍ୟ ଭୂମିକା ନେଉଥିବା ସାମୁଦ୍ରିକ ଶିଳ୍ପର ଗୁରୁତ୍ୱକେ ବୁଝିକରି ଆଜି 62 ନମ୍ବର ଜାତୀୟ ସାମୁଦ୍ରିକ ଦିବସ ପାଳନ କରାଯାଉଛେ। ଫି ବଛର ଏପ୍ରିଲ ମାସର 5 ତାରିଖ ଇ ଦିବସ ପାଳନ କରାହେସି। ସାମୁଦ୍ରିକ ଅଭିଯାନର ଗୁରୁତ୍ୱ ଉପରେ ନଜର ପକାବାର ଆଉ ସମୁଦ୍ର ଭିତରେ ବହୁଦିନ ଧରିକରି କାମ କରୁଥିବା ଲୋକଙ୍କୁ କୃତଜ୍ଞତା ଜ୍ଞାପନ କରିବାରଟା ଇ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଇ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସାମୁଦ୍ରିକ ଇତିହାସକେ ସୁର୍ତା କରିଛନ୍। ସାମାଜିକ ଗଣମାଧ୍ୟମ ଜରିଏ ଶ୍ରୀ ମୋଦି ଗୋଟିଏ ଭିଡ଼ିଓ ଜାରି କରିକରି ରାଷ୍ଟ୍ର ନିର୍ମାଣ ଥି ସାମୁଦ୍ରିକ କ୍ଷେତ୍ର ଭୂମିକା ଉପରେ ଲୋକଙ୍କୁ ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଚୈତ ମାସର ଉଜ୍ଜଳ ପଖର ଅଷ୍ଟମୀ ତିଥିନ ଆଜି ଭୁବନେଶ୍ୱରନ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଚାଲିଛି। ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ରଥଦାଣ୍ଡନ ଦ୍ୱିପହର 3 ବଜେ ମାଉସୀମା ମନ୍ଦିର ଆଡ଼କେ ଯାତ୍ରା ମୂଲ କରିଥିଲା। ଆଜି ସକାଳେ ସକାଳ ଧୂପ ଭୋଗମଣ୍ଡପ ନୀତି ହେବାର ଉତ୍ତରୁ ମଇଦାନୁ ଯାତ୍ରା ପୂଜା ଚାଲିଛି। ଇନ ଜନେଇ ଦିଆଯାଇପାରେ ଯେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଶ୍ରୀ ଦୋଳଗୋବିନ୍ଦ ଆଉ ରୁକୁଣାଙ୍କୁ ନେଇକରି 6 ଦିନ ଲାଗି ମନ୍ଦିର ଛାଡ଼ିକରି ମାଉସୀମା ମନ୍ଦିର ଯିବାର ପରମ୍ପରା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଶୋକାଷ୍ଟମୀ ଆଉ ରୁକୁଣା ରଥଯାତ୍ରା ଶୁଭେଚ୍ଛା ଜଣାଇକରି ସାମାଜିକ ଗଣମାଧ୍ୟମ ଜରି ଲିଙ୍ଗରାଜ ମହାପ୍ରଭୁଙ୍କ କୃପାନୁ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଲ୍ ରାଜ୍ୟବାସୀଙ୍କୁ ଅଶୋକାଷ୍ଟମୀର ଶୁଭକାମନା ଜଣାଇଛନ୍। ଚୈତ ମାସର ଉଜ୍ଜଳ ପଖର ରାମନବମୀ ତିଥିନ ଆଇବା କାଲ ପୁରୀ ଶ୍ରୀମନ୍ଦିରନ ପ୍ରଭୁ ଶ୍ରୀରାମଙ୍କର ଜନ୍ମନୀତି ହେବା। ମଇଦାନର ଧୂପଭୋଗ ଉଠବାର ଉତ୍ତରୁ ଶ୍ରୀରାମଚନ୍ଦ୍ର ନୀତି ଶେଷ ହେବାର ପରେ ପାଖାପାଖି 5 ବଜେନୁ ରାତି 10 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ବର୍ତ୍ତି ଖରାକେ ନଜର ଥି ରଖିକରି ରାଜ୍ୟର ସବୁ ଜିଲ୍ଲା ଅଦାଲତ ଆଉ ନିମ୍ନ ଅଦାଲତମାନଙ୍କୁ ଆଇବା ସୋମବାର ଦିନଠାନୁ ସକାଳେ ଖୋଲାଯିବା। କୋର୍ଟ କାମ ମଇଦାନର 1 ବଜେ ତକ ଚାଲବା। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ତରଫରୁ ସବୁ ଜିଲ୍ଲାର ଜିଲ୍ଲା ଦୌରା ଜଜ୍ଙ୍କୁ ଇ ବାବଦେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଘରୋଇ ବିଦ୍ୟାଳୟମାନଙ୍କେ ଫିସ୍କେ ଧାରି ସୀମା ଭିତରେ ରଖବାର ଲାଗି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଧାରିଜ ହୋଇଥିବା ଫିସ୍ର ପରିମାଣରୁ ଅତ୍କା ହେଲେ ବିଦ୍ୟାଳୟମାନଙ୍କର ବିରୋଧୀ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମନ୍ତ୍ରୀ କହିଛନ୍। ନୂଆ ଜାତୀୟ ଶିକ୍ଷାନୀତି ଅନୁସାରେ ଅଙ୍ଗନବାଡ଼ି ଆଉ ଶିଶୁବାଟିକା ଦୁଇଟା ଚାଲବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସ୍ୱଷ୍ଟ କରିଛନ୍। ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଚାଲିଥିବା 2 ଦିନିଆ ପାରମ୍ପରିକ ଲୋକବାଦ୍ୟ ପ୍ରତିଯୋଗିତା ଆଜି ଉଦ୍ଯାପିତ ହେବା। ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁଙ୍କ ସୂଚନା ଅନୁସାରେ ମନ୍ଦିର ପରିସରନ ଆଜି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଦୁଲଦୁଲି ବଜା ଦଲମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି। ସେଆଡ଼େ ଗଲାକାଲ ସମ୍ପର୍ଦ୍ଧା ପ୍ରତିଯୋଗିତା ହୋଇଥିଲା। ବଲାଙ୍ଗୀର ଜିଲ୍ଲା ବଡ଼ମାଲ ଗୋଲାବାରୁଦ କାରଖାନା ଗୋଲାବାରୁଦ ଉତ୍ପାଦନ ଦିଗେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗୋ କାରଖାନା ବଛରକ 433 କୋଟି ଟଙ୍କାର ଗୋଲାବାରୁଦ ଉତ୍ପାଦନ କରୁଥିଲା ବେଲ୍କେ ଇହାଦେ ବଛରକ 890 କୋଟି ଟଙ୍କାର ଉତ୍ପାଦନ କରୁଛି। ବଡ଼ମାଲ କାରଖାନା ଇହାଦେ ଦେଶର ସେନାକେ ବାରୁଦ ଯୋଗାବାର ସହିତ 200 କୋଟି ଟଙ୍କାର ଗୋଲାବାରୁଦ ବିଦେଶକେ ରପ୍ତାନୀ ବିଲ୍ କରୁଛି ବୋଲି କାରଖାନାର ମୁଖ୍ୟ ମହାପ୍ରବନ୍ଧକ ପ୍ରଦୀପ ଦାସ ସୂଚନା ଦେଇଛନ୍। ସେନ୍ତା କାରଖାନା ତାର ଲାଭର କିଛି ଅଂଶ ସେହି ଇଲାକାର ସ୍କୁଲମାନଙ୍କେ ପିଇବାର ପାଇଁ ଶୌଚାଳୟ ବ୍ୟବସ୍ଥା ବିଲ୍ କରିଛେ ବୋଲି ଶ୍ରୀ ଦାସ କହିଛନ୍। ରାଜ୍ୟ ସିଟି ଆଉ ଜିଏସ୍ଟି କମିଶନର ଯାମିନୀ ଷଡ଼ଙ୍ଗୀ 2 ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତ କରିକରି ଜିଲ୍ଲାନ ଚାଲିଥିବା ଭିନ୍ ଭିନ୍ ଉନ୍ନୟନ କାମର ସମୀକ୍ଷା କରିଛନ୍। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ଗୃହନ ହୋଇଥିବା ସମୀକ୍ଷା ବୈଠକଟି ଜିଲ୍ଲାନ ସେତୁବନ୍ଧ ପଞ୍ଚସଖା ଶିକ୍ଷା ସେତୁ ପିଏମ୍ଶ୍ରୀ ବିଦ୍ୟାଳୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟା ପ୍ରସ୍ତୁତି ଅନ୍ତ୍ୟୋଦୟ ଗୃହ ଯୋଜନାର ଅଗ୍ରଗତି ପିଇବାର ପାଇଁ ଯୋଗାଣ ଖାଉଟିମାନଙ୍କର କେୱାଇସିର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍। ରାଜ୍ୟର ପରିସଂଖ୍ୟାନ ବ୍ୟବସ୍ଥାକେ ବରକସ କରବାର ଲାଗି ବିଶ୍ୱ ବ୍ୟାଙ୍କର ବୈଷୟିକ ଟିମ୍ ଭୁବନେଶ୍ୱରଠାରେ ରାଜ୍ୟ ଅର୍ଥନୀତି ଆଉ ପରିସଂଖ୍ୟା ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିଛନ୍। 2 ଦିନିଆ ବୈଠକଟି ଓଡ଼ିଶାନ ପରିସଂଖ୍ୟାନ ଭିତ୍ତିକ ତଥ୍ୟ ଇକୋସିଷ୍ଟମର ବିକାଶ କରବାର ଦିଗେ ଜୋର୍ ଦିଆଯାଇଥିଲା। ଗୋଟିଏ ବରକସ ପରିସଂଖ୍ୟାନ ବ୍ୟବସ୍ଥା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ଅପ୍ନାବାରକେ ବିଶ୍ୱ ବ୍ୟାଙ୍କ ଦଲ ଇ ଅବସରରେ ପରାମର୍ଶ ଦେଇଛନ୍। ରାଜ୍ୟର 5ଟା ଜିଲ୍ଲାନ ଆଇବା 24 ଘଣ୍ଟା ଭିତରେ ଘଡ଼ଘଡ଼ି ସାଙ୍ଗେ ଧୁକାଗଡ଼ି ଆର୍ ସାମାନ୍ୟ ବର୍ଷା ହୋଇପାରେ। ସେନ୍ତା ଆଇବା 2 ଦିନ ଭିତରେ ରାଜ୍ୟର ବଡ଼ଭାଗି ଜାଗାନ ତାତି 2-4 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। କାଲବୈଶାଖୀ ଲାଗି ଆଇଷ୍ଟ୍ରିଟ୍ ଲାଗଡ଼ ସୁବର୍ଣ୍ଣପୁର ଆଉ ବୌଦ୍ଧକେ ଛାଡ଼ିଦେଲେ ରାଜ୍ୟର ସବୁ ସହରର ତାତି 40 ଡିଗ୍ରୀନୁ କମ୍ ରହିଥିଲା। ଶେଷ ମୁଖ୍ୟ ଖବର ଫେରଖାଏ ରାଜ୍ୟ ଆଇବା 11 ତାରିଖ ଲାଗୁ ହେବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସାରା ରାଜ୍ୟ ଆୟୋଜିତ ହୋଇଛି ଗଣଦୌଡ଼। ରୁକୁଣା ରଥଯାତ୍ରା ଅବସରରେ ମାଉସୀ ଘରକେ ବାହାରିଛନ୍ ପ୍ରଭୁ ଲିଙ୍ଗରାଜ ଆଉ ରାଇଜର ବଡ଼ଭାଗି ଜାଗାନ ଆଇବା କାଲିଠାନୁ ବଡ଼ଭା ତାତି ଅନୁମାନ କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।